ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামে শুভেচ্ছা জনায়ে আজ পথপ্রদর্শিকা কার্যক্রমের অংশীবা নিমন্তে স্বাগত করে। আপনার বহুমূল্য সময় আজ কার্যক্রম শুণবা নিমন্তে রেডিও পাখি অপেক্ষা করে বসিথার জনে আমি বিশেষ খুশি। প্রভুঙ্ নামক ধন্যবাদ দে। কেবল সে নুহে, প্রভু যীশুঙ্ বিষয়ে অধিক জাঁয়া নিমন্তে আপনার আগ্রহ দেখি বিশেষ আনন্দিত। প্রভু আপনার আশীর্বাদ করতু, ଆହୁରି ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆପଣଙ୍କର ଯଦି ପ୍ରାର୍ଥନାର କିଛି ଅନୁରୋଧ ଅଛି, ତାହେଲେ ପତ୍ର ମାଧ୍ୟମରେ ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ଚେଷ୍ଟା କରିବୁ। ତେବେ ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁନ୍ଦର ସହଭାଗିତା ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ସତ୍ୟ ଏବଂ ଆମମାନଙ୍କ ଜୀବନ ପାଇଁ ସାନ୍ତ୍ୱନାଦାୟକ, ଭରସାଦାୟକ, ଶକ୍ତିଦାୟକ, ପରିତ୍ରାଣଦାୟକ। ତେଣୁ ପବିତ୍ର ପ୍ରଭୁ, ଆଜି ମଧ୍ୟ ଆମେ ତୁମର ବାକ୍ୟ ମଧ୍ୟ ଦେଇ ତୁମର ସ୍ୱର ଶୁଣିବା ନିମନ୍ତେ ଅପେକ୍ଷା କରିଅଛୁ। ପ୍ରଭୁ, ତୁମେ ଆମମାନଙ୍କ ସହିତ କଥା କୁହ, ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର, ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ପ୍ରଭୁ ତୁମେ ବର୍ଦ୍ଧିଷ୍ଣୁ କରାଅ, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସୁରକ୍ଷା ପ୍ରଦାନ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ସେହି ଗାଲାତୀୟ ପତ୍ରର ପ୍ରଥମ ପର୍ବର ଚାରିପଦରୁ ଆରମ୍ଭ କରି ନଅ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ପ୍ରଥମ ପର୍ବର ଚାରିପଦରେ ଏହିପରି ଲେଖା ଅଛି, ସେ ଆମ୍ଭମାନଙ୍କ ପିତା ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଏହି ବର୍ତ୍ତମାନ ଜଗତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ। ଏହା ଆଉ ଏକ ଚମତ୍କାର ପଦ, ଏହା ଏକ ସାନ୍ତ୍ୱନାଜନକ ପଦ। ଏହା ଏକ ଭରସାଜନକ ପଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ, କାରଣ ଆମ୍ଭେମାନେ ଆମ୍ଭମାନଙ୍କର ପାପରୁ ଉଦ୍ଧାର ପାଇବା ନିମନ୍ତେ କିଛି କରିନପାରୁ। ଆମ୍ଭେମାନେ ଅଯୋଗ୍ୟ ତଥା ଅପଦାର୍ଥ ମନୁଷ୍ୟ, ଆମମାନଙ୍କର କୌଣସି ଉତ୍ତମତା ତଥା ଧାର୍ମିକତା ନାହିଁ, କିଏବା ଆମେ ନିଜର ଧର୍ମକର୍ମ ନେଇ ପାପରୁ ଉଦ୍ଧାରପ୍ରାପ୍ତ ହୋଇପାରିବା ନାହିଁ। ତାହାଙ୍କର ସେହି ପ୍ରାୟଶ୍ଚିତ ବଳିର ମୂଲ୍ୟ ସହିତ ଆମେମାନେ କିଛି ଯୋଗ କରିପାରିବା ନାହିଁ, ଆମେ ତହିଁର ମୂଲ୍ୟ ପରିଶୋଧ କରିପାରିବା ନାହିଁ। ସେ ଆପଣାକୁ ଦେଲେ, ପ୍ରିୟ ବନ୍ଧୁ, ଆପଣ ତାହାକୁ କ'ଣ ଦେଇପାରିବେ? ଆପଣ କ'ଣ ତାହାଙ୍କର ସେହି ପ୍ରାୟଶ୍ଚିତ ବଳିରେ କିଛି ଯୋଗ କରିପାରିବେ? ନୁହେଁ, କାରଣ ଆମ୍ଭେମାନେ ତହିଁ ନିମନ୍ତେ ଅଯୋଗ୍ୟ ହେବାରୁ ସେ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ ଯେ ଆମମାନଙ୍କ ଉଦ୍ଧାର ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣାକୁ ପ୍ରାୟଶ୍ଚିତ ବଳି ସ୍ୱରୂପେ ଉତ୍ସର୍ଗ କଲେ। ଆପଣ ଯେତେବେଳେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରନ୍ତି, ସେତେବେଳେ ଆପଣ ଆପଣଙ୍କର ସବୁକିଛି ଉତ୍ସର୍ଗ କରନ୍ତି। ଆପଣଙ୍କର ନିଜତ୍ୱକୁ, ଆପଣଙ୍କର ଯାହା କିଛି ଅଛି ତାହାକୁ, ଆପଣଙ୍କର ସମୟକୁ, ଦାନକୁ ଓ ପ୍ରତ୍ୟେକ ବିଷୟକୁ ଉତ୍ସର୍ଗ କରନ୍ତି। ପ୍ରଭୁ ଯୀଶୁ ଆପଣାକୁ ଦେଲେ। ପାଉଲ କହନ୍ତି, ପ୍ରଭୁ ଯୀଶୁ ଆମମାନଙ୍କର ପାପ ନିମନ୍ତେ ଆପଣାକୁ ଦେଲେ। ଏହା ହିଁ ହେଉଛି ପାଉଲଙ୍କ ବିଷୟବସ୍ତୁର ମୂଳ ବିଷୟ। ପାଉଲ ତାହାଙ୍କୁ କହନ୍ତି, ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ, ସେ ଆହୁରି ମଧ୍ୟ କହନ୍ତି, ସେ ମୋହର ଉଦ୍ଧାରକର୍ତ୍ତା। ଆପଣ କ'ଣ କହିପାରିବେ କି, ପ୍ରଭୁ ମୋହର ପ୍ରତିପାଳକ? ସେ ଯେ ଜଣେ ପ୍ରତିପାଳକ, ଏହା କହିବା ଏକ ବିଷୟ, କିନ୍ତୁ ଏହାକୁ ଗ୍ରହଣ କରିବା ଆଉ ଏକ ବିଷୟ। ପାଉଲ କହନ୍ତି, ପ୍ରଭୁ ମୋହର ପ୍ରତିପାଳକ, ପ୍ରଭୁ ମୋହର ଉଦ୍ଧାରକର୍ତ୍ତା। ଆପଣ କ'ଣ ସେପରି କହିପାରିବେ କି, ସେ ଆପଣଙ୍କର? ପାଉଲ ଆହୁରି କହନ୍ତି, ସେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ। ଲକ୍ଷ୍ୟ କରନ୍ତୁ, ପ୍ରଭୁ ଯୀଶୁ ଆମମାନଙ୍କୁ ଏହି ବର୍ତ୍ତମାନ ଜଗତର ମନ୍ଦତା ମଧ୍ୟରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆପଣାକୁ ଦେଲେ। ତେଣୁକରି ସୁଷମାଚାରର ବର୍ତ୍ତମାନର ମୂଲ୍ୟ, ଯାହାକି ଏହାର ବାସ୍ତବତାକୁ ଓ ଶକ୍ତିକୁ ପ୍ରମାଣିତ କରେ, ସୁଷମାଚାର ଆପଣଙ୍କୁ ଉଦ୍ଧାର କରିପାରିବ। ବର୍ତ୍ତମାନ ଆମେ ଏହିପରି ଅନେକ ଶ୍ରୋତାବନ୍ଧୁଙ୍କ ନିକଟରୁ ପତ୍ର ପାଉ, ଯେଉଁମାନେ କି ଖ୍ରୀଷ୍ଟଙ୍କ ପ୍ରତି ଫେରି ପାପରୁ ଉଦ୍ଧାରପ୍ରାପ୍ତ ହୋଇଅଛନ୍ତି। ସେମାନେ ଡ୍ରଗ୍ସ, ମଦ୍ୟପାନ ତଥା ଯୌନଗତ ପାପରୁ ଫେରି ଆସିଅଛନ୍ତି। ଖ୍ରୀଷ୍ଟ ହିଁ କେବଳ ସେହିପରି ପାପରୁ ଆମମାନଙ୍କୁ ଉଦ୍ଧାର କରନ୍ତି। ଏହା ହିଁ ସୁଷମାଚାରର ସତ୍ୟତାକୁ ପ୍ରମାଣିତ କରେ। ଖ୍ରୀଷ୍ଟ ଆମମାନଙ୍କର ପାପ ନିମନ୍ତେ ଆପଣାକୁ ଦେଲେ। ସେ ସେହି କୃଷ ଉପରେ ଆପଣଙ୍କର ସ୍ଥାନକୁ ଓ ମୋହର ସ୍ଥାନକୁ ଗ୍ରହଣ କଲେ। ସେ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଓ ମୃତ୍ୟୁରୁ ପୁନରୁଦ୍ଧିତ ହେଲେ, ଯେପରି ସେ ଆମମାନଙ୍କୁ ପାପରୁ ଉଦ୍ଧାର କରିପାରନ୍ତି। ଲକ୍ଷ୍ୟ କରନ୍ତୁ, ପାଉଲ କହନ୍ତି, ସେ ଆମମାନଙ୍କ ପିତା ଈଶ୍ୱରଙ୍କ ଇଚ୍ଛାନୁସାରେ ଏହି ବର୍ତ୍ତମାନ ଜଗତରୁ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଆମମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ। ଏହି ଉଦ୍ଧାରର କାର୍ଯ୍ୟ ଈଶ୍ୱରଙ୍କ ଇଚ୍ଛାନୁସାରେ, ମାତ୍ର ବ୍ୟବସ୍ଥାନୁସାରେ ନୁହେଁ। ଈଶ୍ୱରଙ୍କ ଇଚ୍ଛା ହେଉଛି ଯେ ସେ ଆମମାନଙ୍କୁ ଉଦ୍ଧାର କରିବା ପରେ ଆମେ ଆଉ ପାପରେ ଜୀବନଯାପନ କରିବା ଉଚିତ ନୁହେଁ। ସେ ଆମମାନଙ୍କୁ ଉଦ୍ଧାର କରିପାରିବେ, ସେ ଆମମାନଙ୍କୁ ଉଦ୍ଧାର କରିବାକୁ ଚାହାନ୍ତି ଓ ସେ ଏହା ଈଶ୍ୱରଙ୍କ ଇଚ୍ଛାନୁଯାୟୀ ସାଧନ କରିବେ। ଈଶ୍ୱରଙ୍କ ଇଚ୍ଛା ଯେ ଆମ୍ଭେମାନେ ଯେପରି ପାପରୁ ଉଦ୍ଧାର ପାଉ। ବାସ୍ତବରେ ଏହା କ'ଣ ଆମମାନଙ୍କ ନିମନ୍ତେ ଏକ ମହା ଆନନ୍ଦର ବିଷୟ ନୁହେଁ କି? ପାଞ୍ଚ ପଦରେ ଲେଖା ଅଛି, ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ, ଆମେନ୍। ଏଠାରେ ପାଉଲ ଈଶ୍ୱରଙ୍କର ପ୍ରଶଂସା କରନ୍ତି। ଈଶ୍ୱରଙ୍କର ସେହି ପ୍ରେମ ଓ ଅନୁଗ୍ରହକୁ ସ୍ମରଣ କରି ସେ ତାହାଙ୍କର ଗୌରବ କରନ୍ତି। ସେ ଈଶ୍ୱରଙ୍କୁ ସଦାସର୍ବଦା ଉଚ୍ଚୀକୃତ ତଥା ପ୍ରଶଂସିତ କରାଇବାକୁ ଚାହାନ୍ତି। ଆଜି ମଧ୍ୟ ଆମେ ଈଶ୍ୱରଙ୍କର ଧନ୍ୟବାଦ ତଥା ପ୍ରଶଂସା କରିବା ଉଚିତ, କାରଣ ସେ ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର ଓ ସେ ଆମମାନଙ୍କର ଅନୁଗ୍ରହକାରୀ ତଥା ଶାନ୍ତିଦାତା ଈଶ୍ୱର। ତେବେ ମୁଁ ନିଶ୍ଚିତ ଭାବେ କହିପାରେ ଯେ ଆମେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଯାହା କିଛି କରୁ ତାହା ଅପେକ୍ଷା ଆମେ ଅଧିକ ଈଶ୍ୱରଙ୍କର ପ୍ରଶଂସା କରିବା ଉଚିତ। ଆସୁ ଆମେ ଏହାକୁ ଆମ ଦୈନନ୍ଦିନ ଜୀବନରେ କାର୍ଯ୍ୟକାରୀ କରୁ। ପ୍ରିୟ ବନ୍ଧୁ, ଆପଣ ଆଜି ପ୍ରାତଃକାଳରୁ ଉଠି କ'ଣ ଈଶ୍ୱରଙ୍କର ପ୍ରଶଂସା କରିଅଛନ୍ତି? ଆପଣ କ'ଣ ଏକ ନୂତନ ଦିନ ଦେଖି ତାହାଙ୍କର ଧନ୍ୟବାଦ କରିଅଛନ୍ତି? ଆପଣ କହିପାରନ୍ତି ଯେ ଆପଣ କାର୍ଯ୍ୟବ୍ୟସ୍ତତା ହେତୁ ତାହା କରିପାରିନାହାନ୍ତି, କିନ୍ତୁ ପ୍ରଭୁ ଆପଣଙ୍କୁ ଯେଉଁ କାର୍ଯ୍ୟ କରିବା ନିମନ୍ତେ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କଲେ ସେଥିହେତୁ ତାହାଙ୍କୁ ଧନ୍ୟବାଦ ଦେଇଛନ୍ତି କି? ପ୍ରିୟ ବନ୍ଧୁ, ଏହି ଜଗତରେ ଯଦି ପ୍ରଭୁ ଆମମାନଙ୍କୁ ଗୋଟିଏ ନୂଆ ଦିନ ଦେଖିବା ପାଇଁ ସୁଯୋଗ ଦେଉଅଛନ୍ତି, ତାହେଲେ ତାହା କେବଳ ତାହାଙ୍କର ଅନୁଗ୍ରହ ଲାଗେ। ତେଣୁ ଆମେ ତାହାଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ଉଚିତ। କିନ୍ତୁ ମନୁଷ୍ୟ ଈଶ୍ୱରଙ୍କର ପ୍ରଶଂସା କରିବା ନିମନ୍ତେ ଭୁଲିଯାଏ, କାରଣ ସେ ଈଶ୍ୱରଙ୍କ ଅନୁଗ୍ରହଦାନ ଓ ମଙ୍ଗଳଦାନ ସବୁକୁ ସ୍ମରଣ କରିପାରେ ନାହିଁ। ମନୁଷ୍ୟ ମନୁଷ୍ୟଠାରୁ କୌଣସି ସାହାଯ୍ୟ ପାଇଲେ ସେ ସଙ୍ଗେ ସଙ୍ଗେ ତହିଁର ପ୍ରତ୍ୟୁତ୍ତର ସ୍ୱରୂପେ ତାହାକୁ ଧନ୍ୟବାଦ ଦିଏ। କିନ୍ତୁ ଚିନ୍ତା କରନ୍ତୁ, ଆମେ କେତେ ଅଧିକ ପରିମାଣରେ ଈଶ୍ୱରଙ୍କଠାରୁ ସାହାଯ୍ୟ ତଥା ଅନୁଗ୍ରହ ପ୍ରାପ୍ତ ହେଉଅଛୁ, ମାତ୍ର ତହିଁ ପରିବର୍ତ୍ତେ ଆମେ ଈଶ୍ୱରଙ୍କର କେତେଥର ପ୍ରଶଂସା କରିଅଛୁ ବା ତାହାଙ୍କର ଧନ୍ୟବାଦ କରିଅଛୁ? ଦେଖନ୍ତୁ, ପାଉଲ କହନ୍ତି, ଯୁଗେ ଯୁଗେ, ଯାହାର ଅର୍ଥ ହେଉଛି ବର୍ତ୍ତମାନଠାରୁ ଆରମ୍ଭ କରି ଅନନ୍ତକାଳ ପର୍ଯ୍ୟନ୍ତ। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ସେହି ଉଦ୍ଧାରକର୍ତ୍ତାଙ୍କୁ ଆପଣାର କରିପାରିଛୁ କି? ଯଦି ଆମେ ତାହାଙ୍କୁ ଆପଣାର କରିପାରିଛୁ, ତାହେଲେ ଆମେ ଈଶ୍ୱରଙ୍କ ସେହି ଅନୁଗ୍ରହ ଓ ଶାନ୍ତିର ଅଧିକାରୀ ହୋଇପାରିଛୁ। ବର୍ତ୍ତମାନ ଆମେ ଏହି ଗାଲାତୀୟ ପତ୍ରର ପ୍ରଥମ ପର୍ବର 6-9 ପର୍ଯ୍ୟନ୍ତ ଅଧ୍ୟୟନ କରିବା ପାଇଁ ଯିବା। ସେ ବର୍ତ୍ତମାନ ଅତି ଉତ୍ତପ୍ତ, କାରଣ ସେଠାରେ ଏପରି ଲୋକମାନେ ଥିଲେ ଯେଉଁମାନେ କି ସୁସମାଚାରକୁ ଅଙ୍ଗହୀନ ବା ବିକୃତ କରିଦେଉଥିଲେ। ପାଉଲ ସେହି ସୁସମାଚାର ନିମନ୍ତେ ଆପଣାର ଜୀବନ ଦିଅନ୍ତି। ଗାଲାତୀୟ ପ୍ରଥମ ପର୍ବର 6 ଲେଖା ଅଛି, ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ଯେ ତୁମେମାନେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି। ସୁସମାଚାରର ଦୁଇଟି ଦିଗ ରହିଅଛି ଓ ଏହାକୁ ଦୁଇଟି ଅର୍ଥରେ ବ୍ୟବହାର କରାଯାଇପାରିବ। ପ୍ରଥମଟି ହେଉଛି ସୁସମାଚାରର ବିଷୟବସ୍ତୁ ଓ ଦ୍ୱିତୀୟଟି ହେଉଛି ସେହି ବିଷୟର ଭାଷାନ୍ତର ବା ଅନୁବାଦ। ସୁସମାଚାରର ବିଷୟବସ୍ତୁ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ, ତାହାଙ୍କର ସମାଧି ଓ ମୃତ୍ୟୁରୁ ପୁନରୁତ୍ଥାନ। ପାଉଲ କରନ୍ଥୀୟମାନଙ୍କୁ କହନ୍ତି, ଯାହାକି ପ୍ରଥମ କରନ୍ଥୀୟ 15:3-4 ପଦରେ ଲେଖା ଅଛି, କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ। ଏହି ସମସ୍ତ ସୁସମାଚାରର ଐତିହାସିକ ଘଟଣା ଓ ଏହାକୁ କେବେ ହେଲେ ପରିବର୍ତ୍ତନ କରାଯାଇପାରିବ ନାହିଁ। ସୁସମାଚାରର ଦ୍ୱିତୀୟ ଦିଗଟି ହେଉଛି ସେହି ବିଷୟବସ୍ତୁର ଭାଷାନ୍ତର, ସେହିସବୁ ବିଶ୍ୱାସର ସହିତ ଗ୍ରହଣ କରାଯିବା ଉଚିତ, କିନ୍ତୁ ଅନ୍ୟ କୌଣସି ଉପାୟରେ ନୁହେଁ। ବର୍ତ୍ତମାନ ଗାଲାତୀୟମାନଙ୍କ ପ୍ରତି ତାହାଙ୍କ ପତ୍ରର ବିଷୟବସ୍ତୁ ସୁସମାଚାର ବିଷୟବସ୍ତୁର ଭାଷାନ୍ତରର ବିଷୟକୁ ବିଚାରକୁ ଆଣେ। ଯେହୁଦୀମାନେ ଗାଲାତୀୟ ଅଞ୍ଚଳ ପର୍ଯ୍ୟନ୍ତ ପାଉଲଙ୍କ ପଛେ ପଛେ ଯାଇଥିଲେ, ସେମାନେ ସୁସମାଚାରର ବିଷୟବସ୍ତୁ ବା ଘଟଣାଗୁଡ଼ିକ ଉପରେ କୌଣସି ଯୁକ୍ତି ବାଢ଼ିନଥିଲେ। ଏପରିକି 500 ଲୋକ ଥରକରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତାହାଙ୍କର ପୁନରୁତ୍ଥାନ ପରେ ଦେଖିଥିଲେ। ତେଣୁକରି ଏଥିରେ ସନ୍ଦେହର ପ୍ରଶ୍ନ ଉଠୁନାହିଁ, କିମ୍ବା ସୁସମାଚାରର ସତ୍ୟତାକୁ ଅସ୍ୱୀକାର କରିବାର ପ୍ରଶ୍ନ ଉଠୁନାହିଁ। କିନ୍ତୁ ସେହି ଯିହୁଦୀମାନେ ଯେଉଁ ଭୁଲ ଶିକ୍ଷା ବା ଧର୍ମଗତ ବିରୁଦ୍ଧ ମତବାଦ ପ୍ରଚାର କରୁଥିଲେ, ସେହି ସମସ୍ତ ସେହି ସୁସମାଚାର ବିଷୟବସ୍ତୁର ଭାଷାନ୍ତର ପ୍ରତି ବାଧା ପହଞ୍ଚାଇଥିଲା, କାରଣ ସେମାନେ ଏହି ସୁସମାଚାର ସହିତ ବ୍ୟବସ୍ଥାକୁ ମଧ୍ୟ ଯୋଗ କରୁଥିଲେ। ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ସଙ୍ଗେ ସଙ୍ଗେ ବ୍ୟବସ୍ଥାକୁ ମଧ୍ୟ ପାଳନ କରିବା ଉଚିତ, ତାହା ନହେଲେ ତୁମେମାନେ ଉଦ୍ଧାର ପାଇପାରିବ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ବ୍ୟବସ୍ଥା ପାଳନ କରି ଉଦ୍ଧାର ପାଇବେ ବୋଲି ବିଶ୍ୱାସ କରୁଥିଲେ। ଓ ସେହିପରି କରିବା ନିମନ୍ତେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଉଥିଲେ। କିନ୍ତୁ ଖ୍ରୀଷ୍ଟଙ୍କ ସୁଷମାଚାରରେ ବିଶ୍ୱାସ କରି ଉଦ୍ଧାର ପାଇବାର ବିଷୟ ଉପରେ ଗୁରୁତ୍ୱ ଦେଉନଥିଲେ। ସେମାନେ ସେହି ଅନୁଗ୍ରହର ସୁଷମାଚାରରେ ଓ ବିଶ୍ୱାସରେ ଆଉ କିଛି ଯୋଗ କରୁଥିଲେ, ଅର୍ଥାତ୍ ବ୍ୟବସ୍ଥା ପାଳନକୁ ଯୋଗ କରୁଥିଲେ। ଏହା କେବଳ ବିଶ୍ୱାସ କରିବା ଅପେକ୍ଷା ଆଉ କିଛି କରିବା ପାଇଁ ପ୍ରବର୍ତ୍ତାଉଥିଲା। ଏହା ଉଦ୍ଧାର ପାଇବାକୁ ହେଲେ ବିଶ୍ୱାସ କରିବା ବ୍ୟତୀତ କିଛି କରିବାକୁ କହୁଥିଲା, କିନ୍ତୁ ଏହା ପାଉଲଙ୍କ ଶିକ୍ଷାର ବିରୁଦ୍ଧ ମତ ପ୍ରକାଶ କରୁଥିଲା। କାରଣ ପାଉଲ କହନ୍ତି ମନୁଷ୍ୟ ବିଶ୍ୱାସ କରିବା ଦ୍ୱାରା ଧାର୍ମିକ ଗଣିତ ହେବ ବା ପାପରୁ ଉଦ୍ଧାର ପ୍ରାପ୍ତ ହେବ, କିନ୍ତୁ କ୍ରିୟାକର୍ମ ହେତୁ ନୁହେଁ ବା ବ୍ୟବସ୍ଥା ପାଳନ ହେତୁ ନୁହେଁ। କାରଣ କୌଣସି ମନୁଷ୍ୟ ବ୍ୟବସ୍ଥା ପାଳନ ହେତୁ ଧାର୍ମିକ ଗଣିତ ହୋଇପାରିବ ନାହିଁ। ସେମାନେ ଏହିପରି କିଛି କହୁଥିଲେ, ତୁମାନଙ୍କ ମଧ୍ୟକୁ ପାଉଲ ଆସିଥିଲେ କି? ଆଉ ଲୋକମାନେ କହିଥିବେ, ହଁ ସେ ଆସିଥିଲେ ଓ ସୁଷମାଚାର ପ୍ରଚାର କରିଥିଲେ, ଆଉ ଆମେ ଏହା ଗ୍ରହଣ କରିଅଛୁ, ଆମ୍ଭେମାନେ ପରିବର୍ତ୍ତିତ ହୋଇଅଛୁ, ଆମେ ଖ୍ରୀଷ୍ଟଙ୍କୁ ଆମର ଉଦ୍ଧାରକର୍ତ୍ତା ରୂପେ ଜାଣୁ, ଆଉ ଆମେ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀର ଅନ୍ତର୍ଭୁକ୍ତ ହୋଇଅଛୁ। ଆଉ ସେତେବେଳେ ଜିଉଦୀ ଧର୍ମାବଲମ୍ବୀର ଲୋକମାନେ କହିଥିବେ, ହଁ ତାହା ଅତି ଚମତ୍କାର, ଭାଇ ପାଉଲ ଯାହା ସବୁ କହିଛନ୍ତି ତାହା ଠିକ୍ କଥା, ମାତ୍ର ସେ ତାହା ବ୍ୟତୀତ ଆହୁରି କିଛି କହିବାର ଆବଶ୍ୟକ ଥିଲା। ଆଚ୍ଛା, ସେ ଆପଣମାନଙ୍କୁ ମୂଷାଙ୍କ ବ୍ୟବସ୍ଥା ପାଳନ କରିବା ନେଇ କିଛି କହିଥିଲେ କି? ସେ କିଛି କହିନାହାନ୍ତି, କିନ୍ତୁ ସେ ଆପଣମାନଙ୍କୁ ତାହା କହିବା ଉଚିତ ଥିଲା। ହଁ, ଆପଣମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ସହିତ ମୂଷାଙ୍କ ବ୍ୟବସ୍ଥା ମଧ୍ୟ ପାଳନ କରିବା ଉଚିତ, ତାହା ନହେଲେ ଆପଣମାନେ ଉଦ୍ଧାର ପାଇପାରିବେ ନାହିଁ। ଏହା ହେଉଛି ପୁରାତନ ଭ୍ରାନ୍ତ ଶିକ୍ଷା ମଧ୍ୟରୁ ଏକ ଶିକ୍ଷା, ଯାହାକି ଆଜି ମଧ୍ୟ ପରିଲକ୍ଷିତ ହୁଏ। ଏହା ଅନୁଗ୍ରହର ସୁଷମାଚାର ସହିତ ଆଉ କିଛି ଯୋଗ କରେ, କିଛି ବିଷୟ ବିଶ୍ୱାସ କରିବା ପରିବର୍ତ୍ତେ ଏହା କିଛି ବିଷୟ କରେ। ଏହା ବିଶ୍ୱାସ ଯୁକ୍ତ କିଛି ନୁହେଁ, ପରିବର୍ତ୍ତେ ବିଶ୍ୱାସ ଯୁକ୍ତ ଆଉ କିଛି। କିନ୍ତୁ ପାଉଲଙ୍କର ଶିକ୍ଷା ଥିଲା ବିଶ୍ୱାସ ସହିତ ଆଉ କିଛି ଯୋଗ କରାଯାଇ ନପାରେ। ପାଉଲ ମଧ୍ୟ ସେହି କାରାରକ୍ଷକକୁ କହନ୍ତି, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର, ତାହେଲେ ତୁମେ ପରିତ୍ରାଣ ପ୍ରାପ୍ତ ହେବ। ପିତର ମଧ୍ୟ ସେହି ଜେରୁସାଲମରେ ଏକତ୍ରିତ ହୋଇଥିବା ଅଧ୍ୟକ୍ଷ, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଏହିପରି କହନ୍ତି, ଯାହାକି ପ୍ରେରିତ ଚାରି ପର୍ବର ବାରପଦରେ ଲେଖା ଅଛି, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହାଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ପ୍ରଭୁ ଶ୍ରୀଖ୍ରୀଷ୍ଟ ପ୍ରେରିତମାନଙ୍କୁ କହିଲେ ଯେପରି ସେମାନେ ଏହି ଅନୁଗ୍ରହଜନକ ପରିତ୍ରାଣର ସୁଷମାଚାରକୁ ପ୍ରଚାର କରିବେ, କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସମସ୍ତ ଧର୍ମକର୍ମ ସାଧନ କରି ଆମମାନଙ୍କ ନିମନ୍ତେ ବଳି ସ୍ୱରୂପ ହେଲେ, ଯେପରି ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମ୍ଭେମାନେ ପାପରୁ ଉଦ୍ଧାର ପାଇ ପରିତ୍ରାଣର ଅଧିକାରୀ ହେଉ। ଯେହେତୁ ପାପରୁ ଉଦ୍ଧାର ପାଇବାକୁ ହେଲେ ମନୁଷ୍ୟକୁ କିଛି କରିବାକୁ ପଡ଼େ ନାହିଁ, କାରଣ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସମସ୍ତ କିଛି ସାଧନ କରିଅଛନ୍ତି, ମାତ୍ର ଆମ୍ଭମାନଙ୍କୁ କେବଳ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ହେବ। ତେଣୁକରି ସେମାନଙ୍କୁ ସେମାନଙ୍କ ପରିତ୍ରାଣ ପ୍ରାପ୍ତି ନିମନ୍ତେ କିଛି କରିବାକୁ ନଥିଲା, ମାତ୍ର ଖ୍ରୀଷ୍ଟ ସେମାନଙ୍କ ନିମନ୍ତେ ଯାହା ସାଧନ କରିଥିଲେ ତହିଁରେ ବିଶ୍ୱାସ କରିବାକୁ ଥିଲା, କାରଣ ସୁଷମାଚାର ଆମମାନଙ୍କ ନିମନ୍ତେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଅଛି। ବର୍ତ୍ତମାନ ପାଉଲ ସେହି ଗାଲାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛନ୍ତି ଓ କହୁଅଛନ୍ତି, ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁଷମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି। ଏହାପରେ ସାତ ପଦରେ ଲେଖା ଅଛି, ତାହା ଅନ୍ୟ ସୁଷମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁଷମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି। ଦେଖନ୍ତୁ, ସୁଷମାଚାରର ବିକୃତ ଅର୍ଥ କରିବା ନିମନ୍ତେ ଚେଷ୍ଟା କରିବା ବା ସୁଷମାଚାରର ସତ୍ୟତାକୁ କ୍ଷୁର୍ଣ୍ଣ କରିବା ସବୁଠାରୁ ଭୟଙ୍କର ବିଷୟ, କାରଣ ଏହା କରିବା ଦ୍ୱାରା ଏହାର ବିପରୀତ ପ୍ରତିଫଳ ମନୁଷ୍ୟ ପ୍ରତି ବର୍ତ୍ତେ। ମନୁଷ୍ୟ ଉଦ୍ଧାର ପାଇବା ପରିବର୍ତ୍ତେ ବିନଷ୍ଟ ହୋଇଥାଏ। ସେମାନେ ସୁଷମାଚାର ବିରୁଦ୍ଧରେ ଯିବା ଦ୍ୱାରା ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଛିଡ଼ା ହୁଅନ୍ତି ଓ ଯେଉଁମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଛିଡ଼ା ହୁଅନ୍ତି ସେମାନଙ୍କର ବିନାଶ ସୁନିଶ୍ଚିତ। ଏଠାରେ ଏହି ବିକୃତ ଶବ୍ଦ ସ୍ଥାନରେ ଗ୍ରୀକ୍ ଭାଷାରେ ଯେଉଁ ଶବ୍ଦ ପ୍ରୟୋଗ କରାଯାଇଅଛି ତାହାର ଅର୍ଥ ହେଉଛି ସୂର୍ଯ୍ୟ ଅନ୍ଧକାରରେ ପରିଣତ ହେବା ନେଇ ପ୍ରକାଶ କରେ, କିମ୍ବା ହସ କାନ୍ଦରେ ପରିଣତ ହେବା ନେଇ ପ୍ରକାଶ କରେ। ତେଣୁ ସୁଷମାଚାରର ବିପରୀତ ଶିକ୍ଷା ପ୍ରଚାର କରିବାର ଅର୍ଥ ଏହାର ପ୍ରକୃତ ସତ୍ୟତାର ବିରୋଧ କରିବା ଓ ଏହାକୁ ଅକାମୀ କରିଦେବା। ଏହା ହିଁ ଲକ୍ଷ୍ୟ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହାପରେ ପ୍ରଥମ ପର୍ବର 8 ପଦରେ ଲେଖା ଅଛି, କିନ୍ତୁ ଯେଉଁ ସୁଷମାଚାର ଆମ୍ଭେମାନେ ତୁମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଆମ୍ଭେମାନେ କିମ୍ବା ସ୍ୱର୍ଗଦୂତ ହେଲେ ଯଦି କେହି ତଦ୍ଭିନ୍ନ ଅନ୍ୟ ସୁଷମାଚାର ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ। ଏହାଠାରୁ ବଳି ଅଧିକ କଠିନ ତଥା ଭୟଙ୍କର ବିଷୟ ଆଉ କ'ଣ ଥାଇପାରେ? ପାଉଲ କହନ୍ତି, ଯଦି ଜଣେ ସ୍ୱର୍ଗଦୂତ ଏହି ସୁଷମାଚାର ବ୍ୟତୀତ ଅନ୍ୟ କୌଣସି ସମ୍ବାଦ ପ୍ରଚାର କରେ, ତାହେଲେ ସେ ଶାପଗ୍ରସ୍ତ ହେବ। ଯଦି ଜଣେ ସ୍ୱର୍ଗଦୂତ ଆପଣଙ୍କୁ ବା ମୋତେ ଆସି କହିବ, ଭାଇ ତୁମ୍ଭେ ଯାହା କରୁଛ ତାହା ଠିକ୍, ମାତ୍ର ତୁମ୍ଭକୁ ଉଦ୍ଧାର ପାଇବା ନିମନ୍ତେ କିଛି କରିବାକୁ ହେବ, ତାହେଲେ ଆପଣ ଓ ମୁଁ ଆମେ ତାହାକୁ ଏହିପରି ଉତ୍ତର ଦେବା ଉଚିତ, ଏଠାରୁ ବାହାରିଯାଅ, ତୁମେ ସ୍ୱର୍ଗଦୂତ ହେଲେ ମଧ୍ୟ ମୁଁ ତୁମ୍ଭ କଥା ଶୁଣିବାକୁ ଚାହେଁ ନା। ପ୍ରିୟ ବନ୍ଧୁ, ଏହି ଦିନମାନଙ୍କରେ ଅନେକ ପ୍ରଚାରକ ବାହାରିଲେଣି ଯେଉଁମାନେ ସୁଷମାଚାର ଭିନ୍ନ ଅନ୍ୟ କିଛି ସମ୍ବାଦ ଆମମାନଙ୍କୁ ଦେବା ପାଇଁ ଚେଷ୍ଟା କରନ୍ତି। ସେମାନେ ଆପଣଙ୍କ ଦୃଷ୍ଟିରେ ସ୍ୱର୍ଗଦୂତ ପରି ଦେଖାଯାଇପାରନ୍ତି, କାରଣ ଶୈତାନ ମଧ୍ୟ ଦିବ୍ୟ ଦୂତର ବେଶ ଧାରଣ କରିପାରେ ଓ ତାହାର ପ୍ରଚାରକମାନେ ମଧ୍ୟ ଧାର୍ମିକତାର ପ୍ରଚାରକମାନଙ୍କ ରୂପ ଧାରଣ କରିପାରନ୍ତି। ଦେଖନ୍ତୁ ଦ୍ୱିତୀୟ କରିନ୍ଥିୟ 11 ପର୍ବର 14 ଓ 15 ପଦରେ ଲେଖା ଅଛି, ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୈତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ। ଅତଏବ ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ। ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ। ବର୍ତ୍ତମାନ ଶୁଣନ୍ତୁ ପ୍ରେରିତ ପାଉଲ ଆହୁରି କ'ଣ କହନ୍ତି। ପ୍ରଥମ ପର୍ବର 9 ପଦରେ ଲେଖା ଅଛି, ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁଷମାଚାର ତୁମେମାନେ ଗ୍ରହଣ କରିଥିଲ, ତଦ୍ଭିନ୍ନ ଯଦି କୌଣସି ଲୋକ ଅନ୍ୟ ସୁଷମାଚାର ତୁମମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ। ପାଉଲ ପୁନର୍ବାର ଏଠାରେ ଅତି କଠୋର ଶବ୍ଦ ପ୍ରୟୋଗ କରି କହନ୍ତି ଯେ ଯେଉଁ ସୁଷମାଚାର ତୁମେମାନେ ଗ୍ରହଣ କରିଥିଲ, ତଦ୍ଭିନ୍ନ ଯଦି କୌଣସି ଲୋକ ଅନ୍ୟ ସୁଷମାଚାର ତୁମମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ, ଅର୍ଥାତ୍ ସେ ଅଭିଶପ୍ତ ହେଉ, ସେ ନରକଗାମୀ ହେଉ। ପ୍ରିୟ ବନ୍ଧୁ, ସୁଷମାଚାର ଆମମାନଙ୍କ ନିମନ୍ତେ ସମସ୍ତ ସାଧନ କରିଅଛି। ଆମମାନଙ୍କୁ କେବଳ ସେହି ସୁଷମାଚାରରେ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ହେବ। ରୋମିଓ 4 ପର୍ବର 5 ପଦ ପ୍ରକାଶ କରେ, କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତାହା ପକ୍ଷରେ ତାହାର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ। ଆଜି ଅନେକ ଲୋକ ନିଜର କର୍ମ ଉପରେ ନିର୍ଭର କରନ୍ତି ଓ କିଛି ଉତ୍ତମ କର୍ମ କରି ଉଦ୍ଧାର ପାଇବାକୁ ଚାହାନ୍ତି, ମାତ୍ର ତାହା ସମ୍ଭବ ନୁହେଁ। ଆଜି ଲୋକେ କହନ୍ତି କର୍ମ ହିଁ ସବୁକିଛି, କିନ୍ତୁ ତାହା ଠିକ୍ ନୁହେଁ। ମନୁଷ୍ୟ ନିଜ ଧର୍ମକର୍ମ ବଳରେ ପାପରୁ ଉଦ୍ଧାର ପାଇପାରିବ ନାହିଁ, କାରଣ ମନୁଷ୍ୟର ଧର୍ମକର୍ମ ଈଶ୍ୱରଙ୍କ ନିକଟରେ ଦୁର୍ଗନ୍ଧର ସମାନ, ଯେହେତୁ ତାହାର ଅନ୍ତଃକରଣ ସମସ୍ତ ପ୍ରକାର କଳୁଷିତ ବିଷୟରେ ପରିପୂର୍ଣ୍ଣ ଓ କପଟମୟ। ତେଣୁ ସେ ନିଜର ଧର୍ମକର୍ମ ନେଇ ଈଶ୍ୱରଙ୍କ ନିକଟରେ ସନ୍ତୋଷ ଭାଜନ ହୋଇପାରିବ ନାହିଁ କି ପାପରୁ ଉଦ୍ଧାର ପାଇପାରିବ ନାହିଁ। ଈଶ୍ୱର କେବଳ ସେହି ଶ୍ରେଣୀର ଲୋକମାନଙ୍କୁ ଉଦ୍ଧାର କରନ୍ତି, ଆଉ ସେମାନେ ହେଉଛନ୍ତି ପାପୀ। ପ୍ରଭୁ ଯୀଶୁ କହନ୍ତି ସେ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିନାହାନ୍ତି, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛନ୍ତି। ସେ ଏହିପରି କହିବାର କାରଣ ହେଉଛି ଯେ ଧାର୍ମିକ କେହି ନାହିଁ, ନା ଜଣେ ହିଁ ନାହିଁ, ଏପରିକି ମନୁଷ୍ୟର ଧାର୍ମିକତା ଈଶ୍ୱରଙ୍କ ଦୃଷ୍ଟିରେ ଦୁର୍ଗନ୍ଧର ବିଷୟ। ବ୍ୟବସ୍ଥା ଆମମାନଙ୍କୁ ଦୋଷାରୋପ କରେ ଓ ଆମମାନଙ୍କୁ ଆମମାନଙ୍କର ପାପ ସବୁ ଦେଖାଇଦିଏ, ଓ ସେହି ଅନୁଗ୍ରହ ଆମ୍ଭମାନଙ୍କୁ ଉଦ୍ଧାର କରିବା ପୂର୍ବରୁ ଏହି ବ୍ୟବସ୍ଥା ଆମମାନଙ୍କ ମୁଖ ବନ୍ଦ କରିଦେଇଥାଏ, ଆମ୍ଭମାନଙ୍କର ଉତ୍ତର ଦେବାର ବାଟ ମଧ୍ୟ ନଥାଏ। ସେଥିପାଇଁ ରୋମିଓ 3 ପର୍ବର 19 ପଦରେ ଲେଖା ଅଛି, ଆଉ ଆମ୍ଭେମାନେ ତ ଜାଣୁ ଯେ ବ୍ୟବସ୍ଥା ଯାହା ଯାହା କୁହେ ସେହିସବୁ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ। ମାତ୍ର ସମସ୍ୟାଟି ହେଉଛି ମନୁଷ୍ୟ ଜାତି ଈଶ୍ୱରଙ୍କ ସମ୍ମୁଖରେ ନିଜର ପତିତ ଅବସ୍ଥାକୁ ମାନିନେବା ପାଇଁ ପ୍ରସ୍ତୁତ ନୁହେଁ। ସେ ଈଶ୍ୱରଙ୍କ ନିକଟରେ ନିଜକୁ ପାପି ବୋଲି ସ୍ୱୀକାର କରିବା ପାଇଁ ଚାହେଁ ନାହିଁ। ଏହା ହିଁ ହେଉଛି ମନୁଷ୍ୟ ଜାତିର ଦୟନୀୟ ପରିସ୍ଥିତି। ଯେଉଁଦୀମାନେ ସୁଷମାଚାରର ବିଷୟବସ୍ତୁକୁ ଅସ୍ୱୀକାର କରୁନଥିଲେ, ଅର୍ଥାତ୍ ପ୍ରଭୁ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ଅସ୍ୱୀକାର କରୁନଥିଲେ, ମାତ୍ର ସେମାନେ ଏହି ଅନୁଗ୍ରହର ସୁଷମାଚାର ମଧ୍ୟରେ ବ୍ୟବସ୍ଥାକୁ ଆଣି ଯୋଗ କଲେ, ଅର୍ଥାତ୍ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ କହିଲେ ଓ ବ୍ୟବସ୍ଥାକୁ ମଧ୍ୟ ପାଳନ କରିବାକୁ କହିଲେ। ମାତ୍ର ପାଉଲ କହନ୍ତି ଯେ କେହି ବ୍ୟବସ୍ଥା ଓ ଅନୁଗ୍ରହକୁ ଏକସାଙ୍ଗେ ଯୋଗ କରିଦିଏ ସେ ଅଭିଶପ୍ତ ହେଉ, କାହିଁକି ଯେହେତୁ ସେମାନେ ସୁଷମାଚାରକୁ ବିକୃତ କରନ୍ତି। ସେମାନେ ସୁଷମାଚାର ବିଷୟବସ୍ତୁକୁ ଅସ୍ୱୀକାର କରନ୍ତି ନାହିଁ, ମାତ୍ର ସେହି ବିଷୟବସ୍ତୁକୁ ସେମାନେ ଭୁଲ ଭାବେ ଭାଷାନ୍ତର କରନ୍ତି। ସେମାନେ ସୁଷମାଚାରର ସତ୍ୟତାକୁ କଳୁଷିତ କରିପକାନ୍ତି। ପ୍ରିୟ ବନ୍ଧୁ, ଆଜି ଆମମାନେ କାହା ଉପରେ ବିଶ୍ୱାସ କରୁଅଛୁ? ଆଜି ଆମମାନେ ନିଜର ଧର୍ମକର୍ମ ଉପରେ ବିଶ୍ୱାସ କରୁଅଛୁ ନା ପାପରୁ ଉଦ୍ଧାର ପାଇବା ନିମନ୍ତେ ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଶ ଉପରେ ବିଶ୍ୱାସ କରୁଅଛୁ? ପ୍ରଭୁ କରନ୍ତୁ ଯେପରି ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷୀୟ ପ୍ରେମର ବାସ୍ତବ ମହତ୍ତ୍ୱକୁ ଉପଲବ୍ଧି କରୁ ଏବଂ ନିଜର ପାପରୁ ଫେରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু ODIA TTB @radio882.com। তেবে আজি পাই এইখানে রাখুছু। নমস্কার।